ହ୍ୟାଲୋ, ଆଜି କାଣ ଏତେ ଚିକନ ଚାକଣି ସୁନ୍ଦରୀ ଦିଶୁଛ ଗୋ?
କଥା କାଣ
କାଣ କହିବି ଯେ, ମତେ ନା ଲାଜ ଲାଗୁଛି।
କାଇଁଥିର ଲାଗି ଲାଜ ଲାଗୁଛି?
ଆଜି ନା ମତେ ଦେଖବାର ଲାଗି ଆମ ଘରକେ ସେ ଆସୁଛନ୍।
ବୁଝିଲୁ କି ନାଇଁ? ମୁଇଁ ଯେନ୍ତା କହିମି ସେନ୍ତା କରିବୁ ହେଲା। ସେନେ ଗୁରୁଜନ ମାନେ ଥିବେ, ଖାଲି ଗୁରୁ ଧରିକିରି ଜୁହାର ହବୁ ହେଲା। ଇ ବୁଆ ଇ ବୁଆ ଇନେ ରଖ ଇନେ ରଖ ଇନେ ରଖ। ତୁଇ ଗୋଟେ କାମ କରନା ବାବୁ, ତୁଇ ଇନେ ଥା।
ଆଜ୍ଞା।
ତୁଇ ଇନେ ଖଡ଼ା ହେଇଥା, ମୁଇଁ ଯାଇକିରି ତାଙ୍କର ସାଙ୍ଗେ କଥା ଲାଗି କରି।
ଶୁନନ୍ ଶୁନନ୍, ଆଜ ଫାଇନାଲ ହେଇଯିବା ତ?
ପକା ହେଇଯିବା ନା? ଆର କହିବାର କେ ଅଛେ କାଏଁ? ଆଜ୍ଞା ନମସ୍କାର। ଆଜ୍ଞା ଜୁହାର 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 ଜୁହାର। ମୋର ନାଁ ଆଜ୍ଞା ଯୋଗାଯୋଗ ମହାନ୍ତି। ମୁଇଁ ଯେନ୍ ଫୋନ୍ କରିଥିଲି ଆପଣଙ୍କ ଟୁକେଲ ଲାଗି, ବିହା କର ପ୍ରସ୍ତାବ ଲାଗି, ହଁ ମୁଇଁ ଗୋଟେ ପିଲାକେ ନେଇକି ଆସିଛେ ସାଙ୍ଗରେ, ହଁ ଦେଖବେ ବୋଲେ ଆପଣଙ୍କେ ଦେଖେଇ ଦେବି ପିଲାକେ। ଏ ବାବୁ ଆ ତ ଏ ବୁଆ କାହି ଗଲାନ? କେ ନାଡ଼ ଗଲା?
ଦେଖ।
ଓଡ଼ିଶା।